ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ମାନବୀୟ ଲୀଲା ସାରିକରି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀମନ୍ଦିରନୁ ନୀଳାଦ୍ରି ବିଜେ କରିଛନ୍। ଶ୍ରୀଗୁଣ୍ଡିଚା ଯାତ୍ରା ଉତରୁ ରଥ ଉପରୁ ଲାଖ ଲାଖ ଭକ୍ତଙ୍କୁ ଦର୍ଶନ ଦେଇକରି ଶ୍ରୀଜଗନ୍ନାଥ ଶ୍ରୀବଳଭଦ୍ର ଆର୍ ଭଉଣୀ ସୁଭଦ୍ରା ଗଲାରାତି ରତ୍ନବେଦୀନୁ ବିରାଜମାନ କରିଛନ୍। କାହାଳି ଘଣ୍ଟର ତାଲେ ତାଲେ ଗୋଟି ପହଣ୍ଡିଥି ନୀଳାଦ୍ରିନାଥ ନୀଳକନ୍ଦର ନ ପହଞ୍ଚିଥିଲେ। ରଥଯାତ୍ରା ଶେଷ ଦିନେ ନୀଳାଦ୍ରି ବିଜେ ନୀତି ହୋଇଥିଲା। ଏ ସମିଆତି ଶ୍ରୀମନ୍ଦିର ଭୋଗମଣ୍ଡପନୁ ଲକ୍ଷ୍ମୀନାରାୟଣ ଭେଟ ଆର୍ ବଚନିକା ପାଠ କରାଯାଇଥିଲା। ଇତାର ସହିତ ମହାପ୍ରଭୁ ମା ଲକ୍ଷ୍ମୀଙ୍କର ମାନଭଞ୍ଜନ ଲାଗି ରସଗୋଲା ଦେବାର ବିଧି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲେଇ ପାତାଳୀ ଶ୍ରୀକ୍ଷେତ୍ର ନଭିଲ ନୀଳାଦ୍ରି ବିଜେ ଅନୁଷ୍ଠିତ ହୋଇଛି। ନଦିନିଆ ରଥଯାତ୍ରା ଶେଷ କରିବା ଋତୁରୁ ମହାପ୍ରଭୁ ଗମ୍ଭୀରା ବିଜେ କରିଛନ୍। ତ୍ରିକୁଟ ପାହାଡ଼ ତଲୁ ତିନି ମହାପ୍ରଭୁଙ୍କୁ ଛଲିଆ ପାହାଡ଼ ଶିଖରକେ ଗୋଟି ପହଣ୍ଡିଥି ନିଆଯାଇଥିଲା। ପାତାଳୀ ଶ୍ରୀକ୍ଷେତ୍ରର ନୀଳାଦ୍ରି ବିଜେ ଦେଖବାର ଲାଗି ହଜାର ହଜାର ଭକ୍ତଙ୍କର ଭିଡ଼ ହୋଇଥିଲା। ଦେଶର ସୁରକ୍ଷା ଲାଗି କେନ୍ସିଭିଲ୍ ସ୍ଥିତିର ମୁକାବିଲା କରବାରକେ ଆତଙ୍କବାଦୀ ନେଟୱାର୍କ ଆର୍ ସେମାନଙ୍କର ସମର୍ଥକ ଇକୋସିଷ୍ଟମ୍କେ ଧ୍ୱଂସ କରବାର ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆହ୍ୱାନ ଦେଇଛନ୍। ଗଲାକାଲ ଆଇବିର ମଲ୍ଟି ଏଜେନ୍ସି ସେଣ୍ଟର ଏମ୍ଏସ୍ସିର ସମୀକ୍ଷା ବୈଠକଟି ଅଧ୍ୟକ୍ଷତା କରିକରି କେନ୍ଦ୍ର ଗୃହମନ୍ତ୍ରୀ ଦେଶର ସୁରକ୍ଷା ଲାଗି ସବୁ ସଂସ୍ଥା ଭିତରେ ଅତ୍କା ସମନ୍ୱୟ ଉପରେ ଭିଲ୍ ଜୋର୍ ଦେଇଛନ୍। ବିଗ୍ ଡାଟା ଆର୍ ଏଆଇ ଏମ୍ଏଲ୍ ପରିଚାଳିତ ବିଶ୍ଳେଷଣ ଆର୍ ଉନ୍ନତ ବୈଷୟିକ ଜ୍ଞାନକୌଶଳକେ ବ୍ୟବହାର କରିକରି ଆତଙ୍କୀ ଇକୋସିଷ୍ଟମ୍କେ ଧ୍ୱଂସ କରବାର ଲାଗି ଜାତୀୟ ନିରାପତ୍ତାଥି ସାମିଲ ସବୁ ଏଜେନ୍ସିନୁ ଯୁବକ ବୈଷୟିକ ଦକ୍ଷ ଆର୍ ଉତ୍ସାହୀ ଅଧିକାରୀମାନଙ୍କର ଟିମ୍ ଗଠନ କରବାର ଲାଗି ଏହି ବୈଠକଟି ସେ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ସରକାର ସର୍ବନିମ୍ନ ମଜୁରୀ ଆଇନ ଅନୁସାରେ ଶ୍ରମିକମାନଙ୍କର ମଜୁରୀ ବୃଦ୍ଧି ବାବଦେ ଗଲାକାଲ ଗେଜେଟ୍ ବିଜ୍ଞପ୍ତି ବାହାର କରିଛନ୍। ଇତାର ବୋଲେ ଗଲା 18 ତାରିଖନୁ ଅନୁସୂଚିତ ନିୟୋଜନମାନଙ୍କେ ନିଯୁକ୍ତ ଶ୍ରମିକମାନଙ୍କର ମଜୁରୀ ବଢ଼ାଯାଇଛି। ଏ ଅନୁସାରେ ଅଣକୁଶଳୀ ଶ୍ରମିକ 500 ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ 550 ଟଙ୍କା, କୁଶଳୀ ଆର୍ ଉଚ୍ଚକୁଶଳୀମାନଙ୍କର ଦୈନିକ ସର୍ବନିମ୍ନ ମଜୁରୀ 600 ଟଙ୍କାକେ ବଢ଼ାଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଏହି ମଜୁରୀ ବଢ଼ାବାର ପ୍ରସ୍ତାବକେ ଗଲା 10 ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ତରଫ ଅନୁମତି ଦିଆଯାଇଥିଲା। ଆଇବା ଅକ୍ଟୋବର ମାସ ରାଜ୍ୟ ରାସନ କାର୍ଡ ହିତାଧିକାରୀ ଯାଞ୍ଚ କାମ ମୂଲ ହେବା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆଉ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାଥି କେତେଜଣ ହିତାଧିକାରୀ ରାସନ ନେଉଛନ୍ ସେ ସଂଖ୍ୟା ଇ ଯାଞ୍ଚନୁ ଜଣାପଡ଼ବା। ତୃଣମୂଳ ସ୍ତରନୁ ଇ ଯାଞ୍ଚ କରବା ଲାଗି ଅଧିକାରୀମାନେ ବିତରକମାନଙ୍କ ସହିତ ଯୋଗାଯୋଗ କରିକରି ଡାଟା ତିଆରି କରିବେ। 12,000 ସରକାରୀ ଖୁଚୁରା ଦୋକାନୀଙ୍କନୁ ଇ ତଥ୍ୟ ଠୁଲାଯିବା। ବାସ୍ତବ ହିତାଧିକାରୀମାନଙ୍କୁ ଚିହ୍ନଟ କରବାର ଲାଗି ବର୍ଷକ ଥରେ ହିତାଧିକାରୀଙ୍କର ଇ କେୱାଇସି ଯୋଗାଣ ବିଭାଗର ପୋର୍ଟାଲ୍ଥି ଅପ୍ଲୋଡ଼ କରବାରକେ ପଦକ୍ଷେପ ନିଆଯାଉଥିବାର ଜଣାପଡ଼ିଛି। ସଂସଦର ବଜେଟ୍ ଅଧିବେଶନ ଆଗନୁ ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କର ଅଧ୍ୟକ୍ଷତାଥି ଭିନ୍ ଭିନ୍ ଦଳର ସାଂସଦଙ୍କୁ ନେଇକରି ପରାମର୍ଶଦାତା କମିଟି ଗଠନ କରାଯାଇଛି। ଏହି କମିଟିଥି ଓଡ଼ିଶାର ସାଂସଦ ଭର୍ତ୍ତୃହରି ମହତାବ ଆର୍ ବୈଜୟନ୍ତ ପଣ୍ଡା ଠାନ୍ ପାଇଥିବାର ଜଣାପଡ଼ିଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ତିନିଦିନିଆ ଏଆଇସିଇଟି ମାନବିକ ମୂଲ୍ୟବୋଧ କର୍ମଶାଳା ଗଲାକାଲିରୁ ମୁଲିଛି। କାର୍ଯ୍ୟକ୍ରମକେ ଉଦ୍ଘାଟନ କରିକରି କୁଳପତି ବଂଶୀଧର ମାଝୀ ଶୈକ୍ଷିକ ସମାଜ ବିଶେଷକରି ଛାତ୍ରଛାତ୍ରୀ ଆର୍ ଶିକ୍ଷକମାନଙ୍କ ଭିତରେ ମାନବିକ ମୂଲ୍ୟବୋଧର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ। ଫାଇଲେରିଆ ନିରାକରଣ ଲାଗି ଫି ବଛର ଦୁଇଟା କ୍ଷେପେ ସାମୁହିକ ଔଷଧ ସେବନ ଏମ୍ଡିଏ ଆୟୋଜନ କରାଯାଉଛି। ଆଇବା ମାସ 10 ତାରିଖନୁ ରାଜ୍ୟ ସରକାର ଏମ୍ଡିଏ ଅଭିଯାନକେ ରାଜ୍ୟର 11 ଜିଲ୍ଲାନୁ କାର୍ଯ୍ୟକାରୀ କରିବେ। ଏସବୁ ଜିଲ୍ଲାନୁ ଡିଇସି ଆଲବେଣ୍ଡାଜଲ ଆର୍ ଆଇଭରମେକ୍ସିନ୍ ଔଷଧ ଦିଆଯିବା। 2 ବର୍ଷର ବୟସନୁ କମ୍ ଛୁଆ, ଗର୍ଭବତୀ ମହିଳା ଆର୍ ଗୁରୁତର ଅସୁସ୍ଥଙ୍କୁ ଛାଡ଼ିକରି ସମସ୍ତେ ଏହି ଔଷଧ ଖାଇପାରିବେ। ତାଲିମ ପାଇଥିବା ସ୍ୱାସ୍ଥ୍ୟସେବା କର୍ମଚାରୀମାନେ ମାହାଲିଆ ହିତାଧିକାରୀମାନଙ୍କୁ ଔଷଧ ଦେବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫ କୁହାଯାଇଛି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ତରଫ ଗଲାକାଲ ସମ୍ଭଲପୁର ହାଉସିଂ ବୋର୍ଡ କଲୋନୀଠାରେ ଆର୍ଥିକ ସାକ୍ଷରତା ଶିବିର କରାଯାଇଥିଲା। ଏଥି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଆର୍ ସାଧାରଣ ମହିଳାମାନଙ୍କୁ ହିସାବ ପରିଚାଳନା, ବ୍ୟାଙ୍କ ଖାତା ଦେଖରେଖ ବାଗିର ଭିନ୍ ଭିନ୍ ବିଷୟଥି ଅଧିକାରୀମାନେ ବୁଝାଇଥିଲେ। ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ତରଫ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଗଲାକାଲିନୁ 64 ନମ୍ଘର ସନ୍ତରଣ ପ୍ରତିଯୋଗିତା ଆରମ୍ଭ ହୋଇଛି। ପହିଲା ଦିନ ଖୋର୍ଦ୍ଧା, ଭୁବନେଶ୍ୱର ଆର୍ ସମ୍ଭଲପୁର ପ୍ରତିଯୋଗୀମାନେ ବଣିହା ସନ୍ତରଣ ପ୍ରଦର୍ଶନ କରିଛନ୍। ବଙ୍ଗୋପସାଗରନୁ ବନିଥିବା ଲଘୁଚାପ ଅବପାତର ରୂପ ନେଇକରି ପଶ୍ଚିମ ଉତ୍ତର ଦିଗ୍କେ ବଢ଼ୁଛେ। ଏଟା ଆହୁରି ଗହିର ହୋଇକରି ସ୍ଥଳଭାଗ ଛୁଇଁବା। ଇତାର ବୋଲା ଗଲାକାଲିନୁ ରାଜ୍ୟ ସାରା ବର୍ଷା ଲାଗି ରହିଛି। ଆଜ୍ ଅବପାତ ଛତିଶଗଡ଼ ଆଡ଼କେ ଗତି କରବା। ଏଥିଲାଗି କଲାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆର୍ ମାଲକାନଗିରିନ 20 ସେଣ୍ଟିମିଟରନୁ ଅତ୍କା ବର୍ଷା ହେବା ବୋଲି ପାଣିପାଗ ବିଭାଗ ଅନୁମାନ କରବାର ସହିତ ଏହି 4 ଜିଲ୍ଲାକେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଇତାର ସହିତ ବଲାଙ୍ଗୀର, ନୂଆପଡ଼ାକେ ଅତି ପ୍ରବଳ ବର୍ଷା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷା ଲାଗି ତଲିଆ ଅଞ୍ଚଳନୁ ବଢ଼ି ଆର୍ ଜଲବନ୍ଦୀ ଡର ଥିବାରୁ ବିପତ୍ତି ଥିବାର ମାଟିଘର ଭୁଷୁଡ଼ିବାର ଆର୍ ରାସ୍ତା ଧୋଇ ହୋଇଯିବାର ସ୍ୱତନ୍ତ୍ର ରିଲିଫ୍ କମିଶନର এসআরসিঙ্কর তরফ অনুমান করা যাইছে। আচিনির আঞ্চলিক খবর এনু শেষ হলা। আরবেলর আঞ্চলিক খবর শুনিপারবে রাতে ৭:০২ মিনিট থি। জুহার।